ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ରାଷ୍ଟ୍ରପତି ଭବନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଯାତ୍ରା ସମୃଦ୍ଧ ଓଡ଼ିଶା ଗଠନ ଲାଗି ସରକାରଙ୍କ ରୋଡ୍ମ୍ୟାପ୍ ଆଉ କେନ୍ଦ୍ର ଆଉ ରାଜ୍ୟ ତାଲମେଲ୍ ଥି ଓଡ଼ିଶାର ବିକାଶକେ ଆହୁରି କେନ୍ତା କରି ବରକସ କରିହେବା ସେ ବାବଦେ ଆଲୋଚନା କରିବାର ସହିତ ରାଷ୍ଟ୍ରପତିଙ୍କୁ ଓଡ଼ିଶା ଭିଜନ 2036 ଆଉ 2047 ରିପୋର୍ଟ ଦେଇଥିବାର ସାମାଜିକ ଗଣମାଧ୍ୟମ ଜରିଏ ସୂଚନା ଦେଇଛନ୍। ଆଇବା ଦିନେ ରାଜଧାନୀ ଭୁବନେଶ୍ୱର ଜ୍ଞାନର କେନ୍ଦ୍ର ହେବା ଆଉ ଇଥିର୍ଲାଗି ଆମର ସହିତ ଭରପୁର ସମ୍ଭାବନା ଆଉ ଯୁବାଶକ୍ତି ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଜଟଣୀ ନଥିବାର ଜାତୀୟ ବିଜ୍ଞାନ ଶିକ୍ଷା ଆଉ ଗବେଷଣା ପ୍ରତିଷ୍ଠାନ ନାଇଜରର 14 ନମ୍ବର ସ୍ନାତକ ସମାରୋହଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇକରି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଶତାବ୍ଦୀଥି ଜ୍ଞାନଭିତ୍ତିକ ଅର୍ଥନୀତିର ପରିକଳ୍ପନା କରିଛନ୍ ଆର୍ ଇଥିର୍ଲାଗି 50,000 କୋଟି ଟଙ୍କା ଖର୍ଚ୍ଚାଥି ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଗଠନ କରାଯାଇଛି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତିଷ୍ଠାନର ଜୀବବିଜ୍ଞାନ ବିଭାଗର ନୂଆ ଜାତୀୟ ପଶୁ ଗବେଷଣା ପ୍ରୟୋଗଶାଳା କେନ୍ଦ୍ରକେ ଉଦ୍ଘାଟନ କରିଥିଲେ। ଉନ୍ନୟନ କମିଶନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଚାନ୍ଦୁଆ ଶିଳ୍ପ ଲାଗି ପ୍ରସିଦ୍ଧ ପୁରୀ ଜିଲ୍ଲାର ପିପିଲି ପରିଦର୍ଶନ କରିଛନ୍। ଏ ଅବସରରେ ଶ୍ରୀମତୀ ଗର୍ଗ ପିପିଲି ହସ୍ତଶିଳ୍ପ କାରିଗରୀ ଆଉ କାରିଗରମାନଙ୍କର ସାମଗ୍ରିକ ବିକାଶ ବାବଦେ ସେନର କାରିଗରମାନଙ୍କ ସହିତ ଆଲୋଚନା କରିଛନ୍। ଏ ଶିଳ୍ପଥି ବ୍ୟବହାର କରାଯାଉଥିବାର କଞ୍ଚାମାଲ ଯୋଗାବାର କାରିଗରମାନଙ୍କର ତରଫୁ ତିଆରି ହେଉଥିବା ଦରବର ବିକ୍ରି ଲାଗି ବଜାର ସୁବିଧା କଳାର ପ୍ରଶିକ୍ଷଣ ବାଗି ଭିନ୍ ଭିନ୍ ବିଷୟଥି ଆଲୋଚନା କରିଛନ୍। ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ରାସ୍ତାଥି ଥିବାର ପିପିଲି ଆଇବା ଦିନେ ଦେଶର ଚାନ୍ଦୁଆ ହବ୍ ହେବାର ସହିତ ପର୍ଯ୍ୟଟନ କ୍ଷେତ୍ରଥି ବଡ଼ ଭୂମିକା ନେବା ବୋଲି ଶ୍ରୀମତୀ ଗର୍ଗ ତାଙ୍କର ଗସ୍ତ ସମୟଥି କହିଛନ୍। ଆଇବାକାଲ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାଥି ଅନ୍ତର୍ଭୁକ୍ତ ନାହିଁ ହୋଇଥିବାର ସିଏମ୍ କିଷାନ ହିତାଧିକାରୀମାନେ ଯୋଜନାର ସାହାଯ୍ୟ ଜାରି ରଖିବା ଲାଗି ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗୀକରଣ ଆଉ କୃଷକ ଓଡ଼ିଶା ପୋର୍ଟାଲ cmkisan.odisha.gov.in ଥି ପଞ୍ଜୀକରଣ କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଏହି ପଞ୍ଜୀକରଣର ଶେଷ ତାରିଖ ସେପ୍ଟେମ୍ବର 7 ତାରିଖରେ ରଖାଯାଇଛି। ହିତାଧିକାରୀମାନେ ଆଧାର ଲିଙ୍କ୍ ଥିବାର ମୋବାଇଲ ନମ୍ବର ଜରିଏ ଇ KYC କରାଇ ନେବାର ଲାଗି କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫୁ କୁହାଯାଇଛି। ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଆର୍ ପ୍ରଶିକ୍ଷଣ ପରିଷଦ NCERT ତରଫୁ BED ନାଁ ଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା ଆୟୋଜ ହେବା। ଦେଶର 80 ପରୀକ୍ଷା କେନ୍ଦ୍ରନ CBT ଜରିଏ ପରୀକ୍ଷା ହେବା। ସେଥୁ ଓଡ଼ିଶାନ 44 ପରୀକ୍ଷା କେନ୍ଦ୍ର ରହିଛି। ଏଥିର୍ଲାଗି ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନକେ ନୋଡାଲ କେନ୍ଦ୍ର ଭାବେ ବଛାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ପତ୍ର ମାଧ୍ୟମ ଶିକ୍ଷା ପାଠ୍ୟକ୍ରମ 2025-26 ବର୍ଷରେ ନାଁ ଲେଖାବାର ଲାଗି ଆଇବା କାଲିଠାରୁ ଆବେଦନ ପ୍ରକ୍ରିୟା ମୂଲ ହେବା। ଏ ବାବଦ ସବୁ ତଥ୍ୟ ପରିଷଦର ୱେବ୍ସାଇଟ୍ରେ ମିଳିପାରବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରନ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଉ 76 ନମ୍ବର ବନ ମହୋତ୍ସବ 2025 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରଧାନମନ୍ତ୍ରୀଙ୍କର ମାର୍ ଲାଗି ଗଛ ଗୁଟେ ଅଭିଯାନଟି ସାମିଲ ହୋଇକରି ସବୁ ନାଗରିକମାନଙ୍କୁ 5 ଲେଖା ଗଛ ଯୋଗାବାରକେ ଆହ୍ୱାନ ଦେଇଛନ୍। ନୂଆପଡ଼ା ଜିଲ୍ଲା ସିନାପାଲି ଉଚ୍ଚ ପ୍ରାଥମିକ ପରିସରନ ଗଙ୍ଗାଧର ସାରସ୍ୱତ ସମିତି ତରଫୁ ଏ ବଛର ବର୍ଷା ସାହିତ୍ୟ ଆସର ଶ୍ରାବଣୀ ହୋଇଯାଇଛି। କାର୍ଯ୍ୟକ୍ରମଟି ବର୍ଷା ସହିତ ସାହିତ୍ୟ ନିବିଡ଼ ସମ୍ପର୍କ ବାବଦେ କବିମାନେ ନିଜ ରଚିତ କବିତାମାନ ପାଠ କରିଥିଲେ। ଝାଡ଼ଖଣ୍ଡଠାରେ ଚାଲିଥିବା 15 ନମ୍ବର ଜାତୀୟ ସବ୍ ଜୁନିୟର ମହିଳା ହକି ଚମ୍ପିୟନସିପ୍ ଥି ଓଡ଼ିଶା ଆର୍ ଝାଡ଼ଖଣ୍ଡ ଦଲ ଭିତରେ ଆଇବା 14 ତାରିଖ ଦିନ ଫାଇନାଲ ମ୍ୟାଚ୍ ଖେଳାଯିବା। ଗଲାକାଲି ହୋଇଥିବା ସେମିଫାଇନାଲ ମ୍ୟାଚ୍ ଥି ଓଡ଼ିଶା ଦଲ ହରିୟାନାକେ 1-0 ଗୋଲ୍ ଥି ଆର୍ ଝାଡ଼ଖଣ୍ଡ ଦଲ ମିଜୋରାମ ଦଲକେ 1-0 ଗୋଲ୍ ଥି ହରେଇକରି ଫାଇନାଲକେ ଯାଇଛନ୍। ଛତିଶଗଡ଼ ଆର୍ ଇତାର ପାଖର ଇଲାକାନୁ ବନିଥିବାର ଘୂର୍ଣ୍ଣିବଲୟର ପ୍ରଭାବ ଥି ଆଇଷ୍ଠାନୁ ରାଜ୍ୟର କେତେଟା ଜାଗାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଇଲାକା ସହିତ 18 ଜିଲ୍ଲାନ ଜବର ଧୁକା ସହିତ ଚଡ଼କ ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଲଭଣ୍ଡାରନ ଆଜି 14 ଗେଟ୍ ଦେଇକରି ବୟଡ଼ ପାଣି ଛଡ଼ାଯାଉଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସକାଳର 6 ତକ ଜଲଭଣ୍ଡାରକେ ଫି ସେକେଣ୍ଡଥି 2,14,436 ଘନଫୁଟ ପାଣି ଆସୁଥିବା ବେଳେ 2,41,653 ଘନଫୁଟ ପାଣି ଛଡ଼ାଯାଉଛି। ଏ ସମୟଥି ଜଲଭଣ୍ଡାର ଜଲସ୍ତର 6.67 ଫୁଟ ରହିଛି। ଏଚ୍ ନ୍ୟୁଜ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।